ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ, ତାହା ବୋଧହୁଏ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆପଣଙ୍କର ବନ୍ଧୁମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ, ତୁମର ସୁରକ୍ଷା ପାଇଁ। ହଁ ପ୍ରଭୁ, ସେଥିପାଇଁ ଆଜି ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସମର୍ଥ ହୋଇପାରିଛୁ, ସୁଯୋଗ ପାଇପାରିଛୁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଆମମାନଙ୍କୁ ପ୍ରଭୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ ଏବଂ ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ଆମମାନଙ୍କୁ ଆତ୍ମାଙ୍କର ସହାୟତା ଦାନ କର। ସେହି ସ୍ୱର୍ଗୀୟ ଜ୍ଞାନ ଆମମାନଙ୍କୁ ପ୍ରଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିଓ 4 22 ପଦରୁ ଆରମ୍ଭ କରି 5 2 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମ୍ଭେମାନେ ନୂତନ ମନୁଷ୍ୟ ବା ବିଶ୍ୱାସୀ ମଣ୍ଡଳୀର ବ୍ୟବହାରିକ ଜୀବନ ନେଇ ଅଧ୍ୟୟନ କରୁଅଛୁ। ଏହି ଜଗତରେ ଜଣେ ଖ୍ରୀଷ୍ଟ ବିଶ୍ୱାସରେ ଜୀବନ ଓ ଖ୍ରୀଷ୍ଟୀୟ ମଣ୍ଡଳୀର ଜୀବନ କି ପ୍ରକାର ଭାବେ ହେବା ଉଚିତ ସେହି ବିଷୟ ନେଇ ଆମମାନେ ଅଧ୍ୟୟନ କରୁଅଛୁ। ତେଣୁ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଏଫେସିଓ 4 22 ପଦରୁ 24 ପଦ ମଧ୍ୟରେ ଏହିପରି ଲେଖା ଅଛି, ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି ତାହାକୁ ପରିତ୍ୟାଗ କରିବାକୁ ପୁଣି ତୁମମାନଙ୍କ ମନରେ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ। ଆମ୍ଭେମାନେ ଯେପରି ଆମମାନଙ୍କର ପୋଷାକ ପରିବର୍ତ୍ତନ କରୁ, ଠିକ୍ ସେହିପରି ଆମ୍ଭେମାନେ ଆମ୍ଭମାନଙ୍କର ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ନୂତନ ସ୍ୱଭାବକୁ ପରିଧାନ କରିବାକୁ ହେବ। ଏହା ସେହି ପୁରାତନ ତଥା ଅପରିଷ୍କାର ପୋଷାକକୁ ବାହାର କରି ନୂତନ ତଥା ପରିଷ୍କାର ପୋଷାକ ପରିଧାନ କରିବା ପରି। କିନ୍ତୁ ଏହି ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ନୂତନ ସ୍ୱଭାବକୁ ଧାରଣ କରିବା ନିଜର ଚେଷ୍ଟାରେ ବା ଶକ୍ତିରେ ସମ୍ଭବ ନୁହେଁ, କିମ୍ବା ଖ୍ରୀଷ୍ଟଙ୍କର କାର୍ଯ୍ୟକଳାପକୁ ଅନୁକରଣ କରିବା ନିମନ୍ତେ ଚେଷ୍ଟା କରିବା ଦ୍ୱାରା ସମ୍ଭବ ନୁହେଁ। ମାତ୍ର ଏହା ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଖ୍ରୀଷ୍ଟଙ୍କର ମୃତ୍ୟୁ ଦ୍ୱାରା ସମ୍ଭବ, କାରଣ ଖ୍ରୀଷ୍ଟ ଏହା ଆମମାନଙ୍କ ନିମନ୍ତେ ସାଧନ କରିସାରିଛନ୍ତି। ସେ ସେହି ପୁରାତନ ସ୍ୱଭାବକୁ କୃଶରେ ହତ କରିଅଛନ୍ତି। ରୋମିଓ 6:6 ଲେଖା ଅଛି, ଯେପରି ଆମ୍ଭେମାନେ ଆଉ ପାପର ଦାସତ୍ୱରେ ନ ରହୁ ଏଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କୃଶରେ ହତ ହୋଇଅଛି ଏହା ତ ଆମମାନେ ଜାଣୁ, କାରଣ ଯିଏ ମରିଅଛି ସେ ପାପରୁ ମୁକ୍ତ ହୋଇଅଛି। ତେବେ ଆମମାନଙ୍କର ପୁରାତନ ସ୍ୱଭାବ ଖ୍ରୀଷ୍ଟଙ୍କ ସହିତ କୃଶରେ ହତ ହୋଇଥିବାରୁ ଏହାକୁ ଆମମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ବାହାର କରିଦେବାକୁ ହେବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ପୁରାତନ ସ୍ୱଭାବ ସବୁ ସମୟ ପାଇଁ ଆମମାନଙ୍କ ଜୀବନରୁ ଦୂରେଇଗଲା, କାରଣ ଆମେମାନେ ଯେପର୍ଯ୍ୟନ୍ତ ଏହି ଜଗତ ମଧ୍ୟରେ ଶାରୀରିକ ଜୀବନରେ ବଞ୍ଚି ରହିଅଛୁ ଆମେମାନେ କେବେ ହେଲେ ଆମମାନଙ୍କର ପୁରାତନ ସ୍ୱଭାବରୁ ମୁକ୍ତ ହୋଇପାରିବା ନାହିଁ। ମାତ୍ର ଆମେମାନେ ସେହି ପୁରାତନ ସ୍ୱଭାବ ଅନୁଯାୟୀ ଆଚରଣ କରିବା ଉଚିତ ନୁହେଁ। ତାହା ହେଉଛି ଆମେ ସେହି ପୁରାତନ ସ୍ୱଭାବକୁ ଆମମାନଙ୍କର ଜୀବନରେ ଆଧିପତ୍ୟ ବିସ୍ତାର କରିବାକୁ ଦେବା ନାହିଁ। ଅନ୍ୟପକ୍ଷରେ ଆମମାନଙ୍କର ଏକ ନୂତନ ସ୍ୱଭାବ ରହିଅଛି ଯାହାକି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ପବିତ୍ର ଆତ୍ମାଙ୍କ ଦ୍ୱାରା ପୁନର୍ଜନ୍ମ ପ୍ରାପ୍ତ ହୋଇଥିବାର ଫଳ, କାରଣ ଯେ କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି। ଆମମାନଙ୍କୁ ସେହି ନୂତନ ସ୍ୱଭାବରେ ଆଚରଣ କରିବାକୁ ହେବ ଓ ନୂତନ ମନୁଷ୍ୟରେ ପରିଣତ ହେବାକୁ ହେବ, ଯେଉଁ ନୂତନ ସ୍ୱଭାବ କି ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି। ଅର୍ଥାତ୍ ଏହା ଦେଖାଇଦିଏ ଯେ ଏହି ନୂତନ ସ୍ୱଭାବ ହେଉଛି ଖ୍ରୀଷ୍ଟଙ୍କର ଧାର୍ମିକତା ଓ ସତ୍ୟତା, ଯାହାକି ସେ ଆମ୍ଭମାନଙ୍କ ନିମନ୍ତେ ସାଧନ କରିଅଛନ୍ତି ଓ ଆମ୍ଭମାନଙ୍କୁ ଧାର୍ମିକ ବୋଲି ଗଣନା କରିଅଛନ୍ତି। ଯେହେତୁ ଆମ୍ଭେମାନେ ଧାର୍ମିକ ବୋଲି ଗଣିତ ହୋଇଅଛୁ ଓ ଖ୍ରୀଷ୍ଟଙ୍କଠାରେ ସେହି ସ୍ୱର୍ଗରେ ଉପବେଶନ କରିଅଛୁ, ଆମମାନଙ୍କର କାର୍ଯ୍ୟକଳାପ ଏହି ଜଗତରେ ଆମମାନଙ୍କର ସ୍ଥିତି ସହିତ ପାଦ ମିଳାଇ ଚାଲିବା ଉଚିତ। ଆମ୍ଭେମାନେ ଏହି ଜଗତରେ ଧାର୍ମିକ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ସତ୍ୟରେ ଆଚରଣ କରିବା ଉଚିତ, ଆଉ ତାହା କେବଳ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ଜୀବନରେ ସଫଳ ହୋଇଥାଏ, ଯେହେତୁ ସେ ହେଉଛନ୍ତି ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଓ ଆମ୍ଭମାନଙ୍କ ନିମନ୍ତେ ଧାର୍ମିକତା ଓ ସତ୍ୟତା ସ୍ୱରୂପ। ସେ ଯାହାଠାରେ ରହନ୍ତି ତାହାର ଜୀବନ ନୂତନୀକୃତ ହୁଏ ଓ ସେ ନୂତନ ସ୍ୱଭାବ ଧାରଣ କରେ। ଚାରିପର୍ବର 25-27 ପଦରେ ଲେଖା ଅଛି, ଅତଏବ ମିଥ୍ୟା ପରିତ୍ୟାଗ କରି ତୁମେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗ ପ୍ରତ୍ୟଙ୍ଗ। କ୍ରୋଧ ହେଲେ ପାପ କର ନାହିଁ, ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ପାଉଲ ଏଠାରେ ସେହି ନିଷେଧାଜ୍ଞା ପ୍ରତି ଫେରିଆସନ୍ତି ଯାହାକି ସେ 17 ପଦରେ ଆରମ୍ଭ କରିଥିଲେ। ବିଶ୍ୱାସୀମାନେ ଅଣଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପରି ଜୀବନଯାପନ କରିବା ଉଚିତ ନୁହେଁ। ଏହି ବିଷୟ ଏହି ପତ୍ରର ଅବଶିଷ୍ଟାଂଶରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଲେଖା ଅଛି, ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର। ଯେତେବେଳେ ସେହି ପୁରାତନ ସ୍ୱଭାବ ଖ୍ରୀଷ୍ଟଙ୍କ ସହିତ କୃଶରେ ହତ ହୋଇଥିଲା, ସେତେବେଳେ ସେହି ମିଥ୍ୟାବାଦୀ ଜିହ୍ୱା ଓ କଳୁଷିତ ହୃଦୟ କୃଶକୁ ପରିଧାନ କରିଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ କୃଷୀୟ ମୃତ୍ୟୁଭୋଗ କରିବାର ଏକ କାରଣ ହେଉଛି ଯେ ଆପଣ ଓ ମୁଁ ଆମେ ମିଥ୍ୟାବାଦୀ ଅଟୁ। ପ୍ରିୟ ବନ୍ଧୁ, ସତ୍ୟ କହିବା ଦ୍ୱାରା ଆମେ ମଣ୍ଡଳୀ ମଧ୍ୟରୁ ଅନେକ ସମସ୍ୟାକୁ ଦୂର କରିଦେଇପାରିବା। ଯେହେତୁ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ ଶରୀର ରୂପ ଖ୍ରୀଷ୍ଟୀୟ ମଣ୍ଡଳୀର ସଭ୍ୟ, ତେଣୁ ସତ୍ୟରେ ଆଚରଣ କରିବା ଓ ସତ୍ୟ ଆଳାପ କରିବା ଏକାନ୍ତ ବାଞ୍ଛନୀୟ। ଲେଖା ଅଛି, କ୍ରୋଧ ହେଲେ ପାପ କର ନାହିଁ। ବିଶ୍ୱାସୀ କେତେକ ସର୍ତ୍ତରେ କେତେକ ଲୋକଙ୍କ ଉପରେ କ୍ରୋଧ କରିପାରିବ, ମାତ୍ର ସେ ପ୍ରତିହିଂସା ପରାୟଣ ବା ଶତ୍ରୁ ଭାବାପନ୍ନ ହେବା ଉଚିତ ନୁହେଁ। ବିଶ୍ୱାସୀ ସତ୍ୟ କହିବା ବିଷୟରେ କେବେ ହେଲେ ନୀରବ ରହିବା ଉଚିତ ନୁହେଁ। ଜଣେ ଯଦି ମିଥ୍ୟା କହୁଛି, ତାହେଲେ ସେ ତାହାର ବିରୋଧ କରିବା ଉଚିତ। ସେ ମିଥ୍ୟାବାଦୀ ଲୋକର ସପକ୍ଷ ହେବା ଉଚିତ ନୁହେଁ କି ମିଥ୍ୟାକୁ ଘୋଡ଼ାଇ ରଖିବା ଉଚିତ ନୁହେଁ। ସତ୍ୟର ଯୁଦ୍ଧରେ ସେ ନୀରବ ରହିବା ଉଚିତ ନୁହେଁ। ସେ ମିଥ୍ୟାବାଦୀ ଓ ମିଥ୍ୟା ରଟନାକାରୀ ଜିହ୍ୱାକୁ ଘୃଣା କରିବା ଉଚିତ, ବିଶେଷକରି ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର। କିନ୍ତୁ ସେ ଯାହା ହେଉନା କାହିଁକି, ଆମେ କୌଣସି ବ୍ୟକ୍ତିବିଶେଷକୁ ଆନ୍ତରିକ ଭାବେ ଘୃଣା ବା ଈର୍ଷା କରିବା ଉଚିତ ନୁହେଁ। ଏପରିକି ପ୍ରଥମ ପିତର 2 ପ୍ରଥମ ପଦରେ କହନ୍ତି, ଅତେ ପ୍ରଭୁ ଯିଏ ମଙ୍ଗଳମୟ ଏହା ଯଦି ଆସ୍ୱାଦନ କରିଅଛ, ତାହେଲେ ସମସ୍ତ ପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି ନବଜାତ ଶିଶୁତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର। ପ୍ରିୟ ବନ୍ଧୁ, ଯେତେବେଳେ ତ୍ରୁଟି ସଂଶୋଧିତ ହୋଇଯାଇଅଛି, ସେଠାରେ ଆଉ ଶତ୍ରୁତାର ମନୋଭାବ ରହିବା ଉଚିତ ନୁହେଁ। କ୍ଷମା ଦିଅ ଓ ଭୁଲିଯାଅ ହେଉଛି ଏକ ନିୟମ, କିନ୍ତୁ ମନ ମଧ୍ୟରେ ଘୃଣାଭାବ ଓ ପାପପୂର୍ଣ୍ଣ ଭାବକୁ ଧରି ରଖିବା ଦ୍ୱାରା ଶୟତାନ ତହିଁର ସୁଯୋଗ ନେଇ ଆମମାନଙ୍କ ଜୀବନରେ ତାହାର କାର୍ଯ୍ୟ ସାଧନ କରିବାକୁ ଆରମ୍ଭ କରେ। ପ୍ରିୟ ବନ୍ଧୁ, ଯଦି ଜଣେ ବ୍ୟକ୍ତି ମିଥ୍ୟା ପରିତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରୁଅଛି, ତାହେଲେ ତାହାକୁ କ୍ଷମା ଦେଇ ସେହି ସମସ୍ତ ବିଷୟକୁ ଭୁଲିଯିବା ଉଚିତ। ଈଶ୍ୱର ମଧ୍ୟ ଦୁଷ୍ଟମାନଙ୍କ ପ୍ରତି କ୍ରୋଧ ପ୍ରକାଶ କରନ୍ତି, ମାତ୍ର ଯେଉଁ ମୁହୂର୍ତ୍ତରେ ସେମାନେ ନିଜର ଦୁଷ୍ଟତାରୁ ଫେରି ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେହି ମୁହୂର୍ତ୍ତରେ ସେ ସେମାନଙ୍କୁ ଉଦ୍ଧାର କରନ୍ତି। ତାହା ହିଁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ମନୋଭାବ ହେବା ଉଚିତ। ଏହାପରେ 4 28-29 ପଦରେ ଲେଖା ଅଛି, ଚୋର ଆଉ ଚୋରି ନ କରୁ, ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ। ତୁମମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ। ଲେଖା ଅଛି, ଚୋର ଆଉ ଚୋରି ନ କରୁ। ମନୁଷ୍ୟ ନିଜର ପାପପୂର୍ଣ୍ଣ ସ୍ୱଭାବ ନେଇ ଚୋର ଏପରିକି ମିଥ୍ୟାବାଦୀରେ ପରିଣତ ହୁଏ, ମାତ୍ର ପାଉଲ କହନ୍ତି ଆମେ ଯେପରି ଚୋରି ନ କରୁ। ଏପରିକି ଯେତେବେଳେ ଆମେ ଚୋରି କରିବାଟା ଠିକ୍ ବୋଲି ବିଚାର କରୁ, ସେତେବେଳେ ମଧ୍ୟ ଚୋରି କରିବା ଉଚିତ ନୁହେଁ, ମାତ୍ର ସେ କହନ୍ତି ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ। ବିଶ୍ୱାସୀ କେବଳ ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ଉଚିତ ନୁହେଁ, ମାତ୍ର ସେ ମଧ୍ୟ ଅନ୍ୟର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବା ଉଚିତ ଓ ସାହାଯ୍ୟ କରିବା ଉଚିତ। କିନ୍ତୁ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ କି କେବଳ ନିଜ ନିମନ୍ତେ ଧନ ସଞ୍ଚୟ କରନ୍ତି, ମାତ୍ର ସେମାନେ ଯେପରି ସାହାଯ୍ୟ କରିବା କଥା ସେପରି କରନ୍ତି ନାହିଁ। ଆହୁରି ପାଉଲ କହନ୍ତି, ତୁମମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ। ବିଶ୍ୱାସୀର ଅସଂଯତ ଜିହ୍ୱା ତାହାର କଳୁଷିତ ଜୀବନର ପରିଚୟ, କାରଣ ତାହାର ହୃଦୟରେ ଯାହା ଥାଏ ମୁଖରେ ପ୍ରକାଶ ପାଏ। ମାତ୍ର ବିଶ୍ୱାସୀର ମୁଖର ବାକ୍ୟ ଅନ୍ୟମାନଙ୍କ ପ୍ରତି ସାନ୍ତ୍ୱନାଜନକ ତଥା ହିତଜନକ ହେବା ଉଚିତ, ଯେପରି ଏହା ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଏକତା ରକ୍ଷା କରିବାରେ ସହାୟକ ହୁଏ। ଏହାପରେ ଚାରିପର୍ବର ତିରିଶ ପଦରେ ଲେଖା ଅଛି, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ଲେଖା ଅଛି, ଈଶ୍ୱରଙ୍କ ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ପବିତ୍ର ଆତ୍ମା ଜଣେ ବ୍ୟକ୍ତି ଯେ କି ଦୁଃଖ କରିପାରନ୍ତି, ତାହାଙ୍କୁ କ'ଣ ଦୁଃଖ ଦିଏ? ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ମିଥ୍ୟା କହେ, ସେତେବେଳେ ଏହା ଈଶ୍ୱରଙ୍କ ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଏ। ଯେତେବେଳେ ଖ୍ରୀଷ୍ଟ ବିଶ୍ୱାସୀ ମନ୍ଦ ଚିନ୍ତା କରେ, ଏହା ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଏ। ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଦୁଃଖିତ ହୁଏ, ସେତେବେଳେ କ'ଣ ଘଟେ? ଏହା ସହଭାଗିତା ଭଙ୍ଗ କରେ। ଯେତେବେଳେ ଆପଣ ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅନ୍ତି, ସେତେବେଳେ ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ କାର୍ଯ୍ୟ କରିପାରନ୍ତି ନାହିଁ। ଲେଖା ଅଛି, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ଏହା ପ୍ରକାଶ କରେ ଯେ ଆମେ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଇପାରିବା, ମାତ୍ର ତାହାଙ୍କୁ ଦୁଃଖ ଦେଇ ଯାଇପାରିବା ନାହିଁ, କାରଣ ଆମେ ତାହାଙ୍କଠାରେ ମୁଦ୍ରାଙ୍କିତ ହୋଇଅଛୁ। ଲେଖା ଅଛି, ଆମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛୁ। ସେ ଆପଣଙ୍କୁ ସେହିଦିନ ପର୍ଯ୍ୟନ୍ତ ମୁଦ୍ରାଙ୍କିତ କରନ୍ତି ଯେଉଁଦିନ କି ସେ ଆପଣଙ୍କୁ ଖ୍ରୀଷ୍ଟଙ୍କ ସମ୍ମୁଖରେ ଉପସ୍ଥାପିତ କରାଇବେ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପବିତ୍ର ଆତ୍ମାଙ୍କ କାର୍ଯ୍ୟରେ ବିଘ୍ନ ଘଟାଇ ପାରିବ ନାହିଁ, ଯାହାକି ମୁକ୍ତି ଦିବସ ପର୍ଯ୍ୟନ୍ତ ଚାଲୁ ରହିଅଛି, ମାତ୍ର ବିଶ୍ୱାସୀ ତାହାଙ୍କୁ ଦୁଃଖ ଦେଇପାରେ। ଆଜି ଖ୍ରୀଷ୍ଟ ବିଶ୍ୱାସୀଙ୍କ ମଧ୍ୟରେ ମହାନ ପାର୍ଥକ୍ୟତା କ'ଣ ଦେଖାଯାଏ? ପ୍ରକୃତ ଭିନ୍ନତା ହେଉଛି, କେତେକ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଇ ଜୀବନଯାପନ କରନ୍ତି ଓ ଆଉ କେତେକ ପବିତ୍ର ଆତ୍ମାଙ୍କୁ ଦୁଃଖ ନ ଦେଇ ଜୀବନଯାପନ କରନ୍ତି। ଏକତିରିଶ ଓ ବତିଶ ପଦରେ ଲେଖା ଅଛି, ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ, ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ ସେହିପରି ପରସ୍ପରକୁ କ୍ଷମା କର। ଏହି ଶେଷ ଦୁଇଟି ପଦରେ ଆମେ ଏକ ଭିନ୍ନତା ଲକ୍ଷ୍ୟ କରୁଅଛୁ। ଏକତିରିଶ ପଦରେ ଯେଉଁ ସମସ୍ତ ପାପର ବିଷୟ ଉଲ୍ଲେଖ ହୋଇଅଛି, ଏହି ସମସ୍ତ ଭାବପ୍ରବଣତାପୂର୍ଣ୍ଣ ସ୍ୱଭାବର ପାପଗୁଡ଼ିକ, ମାତ୍ର ତହିଁ ପରିବର୍ତ୍ତେ ଈଶ୍ୱର ଆମମାନଙ୍କଠାରୁ ଭାବପ୍ରବଣତାର ପ୍ରତ୍ୟୁତ୍ତର ପାଇବାକୁ ଚାହାନ୍ତି, ଯାହାକି ବତିଶ ପଦରେ ଉଲ୍ଲେଖ ହୋଇଅଛି। ଲେଖା ଅଛି, ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ ସେହିପରି ପରସ୍ପରକୁ କ୍ଷମା କର। ପ୍ରିୟ ବନ୍ଧୁ, ଆମ୍ଭେମାନେ ପରସ୍ପର ପରସ୍ପରର ଦୋଷ କ୍ଷମା କରିବା ଉଚିତ, ଯେହେତୁ ଆମ୍ଭେମାନେ ଈଶ୍ୱରଙ୍କଠାରୁ କ୍ଷମାପ୍ରାପ୍ତ ହୋଇଅଛୁ। ଆଜି ଆମ୍ମାନେ କି ପ୍ରକାର ଜୀବନଯାପନ କରୁଅଛୁ? କିନ୍ତୁ ଆମେ ଯେପରି ପବିତ୍ର ଆତ୍ମାଙ୍କୁ ଦୁଃଖ ନ ଦେଉ, ଏଥିନିମନ୍ତେ ସତର୍କ ହେଉ। ଆସନ୍ତୁ ବର୍ତ୍ତମାନ ଆମେ ଏଫେସିୟ ପାଞ୍ଚ ପର୍ବ ମଧ୍ୟକୁ ଯିବା। ଏହି ପାଞ୍ଚ ପର୍ବରେ ଆମେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଏକ କନ୍ୟା ରୂପେ ଲକ୍ଷ୍ୟ କରିବାକୁ ପାରିବା, ଯାହାର ବର ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଚାରିପର୍ବରେ ଆମେ ମଣ୍ଡଳୀକୁ ଏକ ନୂତନ ମନୁଷ୍ୟ ରୂପେ ଲକ୍ଷ୍ୟ କରିଥିଲୁ, ମାତ୍ର ବର୍ତ୍ତମାନ ଏହି ପାଞ୍ଚ ପର୍ବରେ ମଣ୍ଡଳୀକୁ ଏକ କନ୍ୟା ରୂପେ ଲକ୍ଷ୍ୟ କରିବାକୁ ପାରିବା। ଏହି ପର୍ବରେ ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯାଏ। ମଣ୍ଡଳୀ ଭବିଷ୍ୟତରେ କନ୍ୟା ହେବ, ମାତ୍ର ମଣ୍ଡଳୀ ଆଜି କନ୍ୟା ନୁହେଁ। ମଣ୍ଡଳୀ ଆଜି ଏହି ଜଗତରେ ଜଣେ ନୂତନ ମନୁଷ୍ୟ ରୂପେ ଜୀବନଯାପନ କରୁଅଛି ଓ ଖ୍ରୀଷ୍ଟଙ୍କ ପ୍ରତି ବାଗଦତା ହୋଇଅଛି, ମାତ୍ର ଏହା ଏପର୍ଯ୍ୟନ୍ତ ତାହାଙ୍କ ପ୍ରତି ବିବାହିତ କନ୍ୟା ହୋଇପାରିନାହିଁ। କିନ୍ତୁ ମଣ୍ଡଳୀ ସେହି ମଧ୍ୟାକାଶକୁ ନୀତ ହେବା ପରେ ଖ୍ରୀଷ୍ଟଙ୍କ ସହିତ କନ୍ୟା ରୂପେ ଗୃହୀତା ହେବ। ପ୍ରକାଶିତ ବାକ୍ୟ ଏକୋଇଶ ପର୍ବର ଦୁଇ ଓ ନଅ ପଦରେ ଲେଖା ଅଛି, ପୁଣି ମୁଁ ପବିତ୍ର ନଗରୀ ଅର୍ଥାତ୍ ନୂତନ ଜେରୁସାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରିବାର ଦେଖିଲି। ଏହାପରେ ନଅ ପଦରେ ଲେଖା ଅଛି, ତତ୍ପରେ ଯେଉଁ ସପ୍ତଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମକୁ ସେହି କନ୍ୟା ଅର୍ଥାତ୍ ମେଷ ଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି। ଏହି ଜଗତରେ ଆମ୍ଭେମାନେ ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନେ ଭବିଷ୍ୟତର କନ୍ୟା ରୂପେ ଜୀବନଯାପନ କରିବା ଉଚିତ। ଆମ୍ଭେମାନେ ବର୍ତ୍ତମାନ ବାଗଦତା ହୋଇଅଛୁ, ଏହା ହିଁ ଯାହାକି ପାଉଲ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଲେଖନ୍ତି, ଯାହାକି ଦ୍ୱିତୀୟ କରିନ୍ଥୀୟ 11 ପର୍ବର 2 ପଦରେ ଲେଖା ଅଛି। କାରଣ ଈଶ୍ୱରଙ୍କ ବିଷୟକ ଉଦ୍ଯୋଗରେ ମୁଁ ତୁମମାନଙ୍କ ନିମନ୍ତେ ଉଦ୍ଯୋଗୀ, ଯେଣୁ ମୁଁ ତୁମମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ ଅର୍ଥାତ୍ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିବା ନିମନ୍ତେ ବାଗଦାନ କରିଅଛି। ଯେତେବେଳେ ଜଣେ କନ୍ୟା ବାଗଦତା ହୋଇଅଛି ଓ ତାହାର ବିବାହ ନିମନ୍ତେ ପ୍ରସ୍ତୁତ ହେଉଅଛି, ଏହାର ଅର୍ଥ ସେ ଜଣେ ପୁରୁଷ ସହିତ ସମ୍ପର୍କ ସ୍ଥାପନ କରିବାକୁ ଯାଉଅଛି ଓ ତାହାକୁ ନିଜର ସ୍ୱାମୀ ରୂପେ ବରଣ କରି ତାହା ସହିତ ଏକତ୍ର ବାସ କରିବାକୁ ଯାଉଅଛି ଓ ଏକାଙ୍ଗ ହେବାକୁ ଯାଉଅଛି। ସେମାନେ ଆଉ ଦୁଇ ହୋଇ ରହିବେ ନାହିଁ, ମାତ୍ର ଏକ ହେବେ। ତେଣୁ ଚିନ୍ତା କରନ୍ତୁ, ଆମେମାନେ ଯେଉଁମାନେ କି ଖ୍ରୀଷ୍ଟଙ୍କ ସହିତ ବାଗଦତା ହୋଇଅଛୁ, ଏହି ଜଗତ ଯେପରି ଜୀବନଯାପନ କରେ, ଆମେ କିପରି ସେହିପରି ଜୀବନଯାପନ କରିପାରିବା? ଆମେ ଦିନେ ଖ୍ରୀଷ୍ଟଙ୍କ ନିକଟରେ ଉପସ୍ଥାପିତ ହେବାକୁ ଯାଉଅଛୁ। ଆମେ ତାହାଙ୍କ ସହିତ ଅନନ୍ତକାଳ ପର୍ଯ୍ୟନ୍ତ ବାସ କରିବା ନିମନ୍ତେ ଯାଉଅଛୁ ଓ ସେ ଆମମାନଙ୍କର ପ୍ରଭୁ ହେବାକୁ ଯାଉଅଛନ୍ତି। ଆସନ୍ତୁ ବର୍ତ୍ତମାନ ମଣ୍ଡଳୀର ବାଗଦାନ ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। ପାଞ୍ଚ ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଅତେବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ। ଖ୍ରୀଷ୍ଟ ଯେପରି ତୁମମାନଙ୍କୁ ପ୍ରେମ କଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳିସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। ଏଠାରେ ଯେଉଁ ଅତଏବ ଶବ୍ଦଟି ବ୍ୟବହାର କରାଯାଇଅଛି, ଏହା ପୂର୍ବବର୍ତ୍ତୀ ଅଧ୍ୟାୟରେ ଉଲ୍ଲେଖ ହୋଇଥିବା ଖ୍ରୀଷ୍ଟ ବିଶ୍ୱାସୀର କାର୍ଯ୍ୟକଳାପ ସହିତ ଯୋଗାଯୋଗ ସ୍ଥାପନ କରେ ଓ ସେହି କାର୍ଯ୍ୟକଳାପ ଏଠାରେ ବିଚାରକୁ ଅଣାଯାଏ ଓ ଏହା ଖ୍ରୀଷ୍ଟୀୟ ଜୀବନଯାପନ ନିମନ୍ତେ କ୍ରମାଗତ ଶିକ୍ଷା ଦିଏ। ଏହା ନିଶ୍ଚିତ ଭାବେ ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ପ୍ରଭାବ ପକାଇବ ଓ ମଣ୍ଡଳୀକୁ ଖ୍ରୀଷ୍ଟଙ୍କ ନିକଟରେ ନିଷ୍କଳଙ୍କ ରୂପେ ଉପସ୍ଥାପିତ କରାଇବାରେ ବିଶେଷ ସହାୟକ ହେବ। ଆମେ ଏଥିପୂର୍ବରୁ ଶିକ୍ଷା କରିସାରିଛୁ ଯେ ପବିତ୍ର ଆତ୍ମା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ମଧ୍ୟରେ ବାସ କରନ୍ତି ଓ ସେ ତାହାକୁ ମୁଦ୍ରାଙ୍କିତ କରନ୍ତି। ମାତ୍ର ଆମେ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଇପାରୁ। ଆମେ ସେହି 4 ପର୍ବର 31 ପଦରେ ଉଲ୍ଲେଖ ହୋଇଥିବା ବିଷୟ ସହିତ ଯଦି ଜଡ଼ିତ ହେଉ, ତାହେଲେ ଏହାର ଅର୍ଥ ହେଉଛି ଆମେ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଉ। ମାତ୍ର ଏହାର ଅର୍ଥ ନୁହେଁ ଆମେ ଆଉ ଈଶ୍ୱରଙ୍କ ସନ୍ତାନ ନୁହୁଁ। ଏହାର ଅର୍ଥ ହେଉଛି ଏହି ଜଗତ ବିଶ୍ୱାସ କରିବ ନାହିଁ ଯେ ଆମେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ। କିନ୍ତୁ ସେ ଯାହା ହେଉନା କାହିଁକି, ଆମେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛୁ, ଯେଉଁଦିନ କି ଈଶ୍ୱରଙ୍କ ପବିତ୍ର ଆତ୍ମା ଆମମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ଉପସ୍ଥାପିତ କରାଇବେ। ଆଜି ଆମମାନଙ୍କର ଏହି ଭରସା ଆମମାନଙ୍କୁ ଏହି ଜଗତରେ ଏକ ବାସ୍ତବ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ପ୍ରେରଣା ଯୋଗାଇବା ଉଚିତ। ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କର ଅନୁକରଣକାରୀ ହେବାକୁ ଅଛି, ବିଶେଷତଃ କ୍ଷମା ଦେବା ବିଷୟ ନେଇ। ତେବେ ସେ ଯାହା ହେଉନା କାହିଁକି, ଏହା ଖ୍ରୀଷ୍ଟ ବିଶ୍ୱାସୀର ପ୍ରତ୍ୟେକ କାର୍ଯ୍ୟକଳାପ ବା ଆଚାର ବ୍ୟବହାର ନିମନ୍ତେ ପ୍ରଯୁଜ୍ୟ। ସେ ପ୍ରତ୍ୟେକ କ୍ଷେତ୍ରରେ ଈଶ୍ୱରଙ୍କର ଅନୁକାରୀ ହେବା ଆବଶ୍ୟକ। ଈଶ୍ୱରଙ୍କର କାର୍ଯ୍ୟକଳାପକୁ ନିଜର ଆଚାର ବ୍ୟବହାର ମଧ୍ୟରେ କାର୍ଯ୍ୟକାରୀ କରାଇବା ଆବଶ୍ୟକ। ସେଥିପାଇଁ ପାଉଲ କହନ୍ତି, ଅତଏବ ପ୍ରିୟ ସନ୍ତାନମାନଙ୍କ ପରି ଈଶ୍ୱରଙ୍କ ଅନୁକାରୀ ହୁଅ। ଆଜି ଆମମାନଙ୍କୁ ଈଶ୍ୱରଙ୍କ ଅନୁକାରୀ ହେବାକୁ ହେବ, ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। ଆହୁରି ମଧ୍ୟ ପାଉଲ କହନ୍ତି, ଖ୍ରୀଷ୍ଟ ଯେପରି ତୁମମାନଙ୍କୁ ପ୍ରେମ କଲେ, ପୁଣି ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳିସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ, ସେହିପରି ପ୍ରେମରେ ଆଚରଣ କର। ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟୀୟ ପ୍ରେମରେ ପରସ୍ପର ସହିତ ଆଚରଣ କରିବା ଉଚିତ। ବାସ୍ତବରେ ଖ୍ରୀଷ୍ଟଙ୍କ ପ୍ରେମ ଏକ ନିଃସ୍ୱାର୍ଥପର ତଥା ଅନାବିଳ ଓ ନିଷ୍କପଟ ପ୍ରେମ। ସେ କେବଳ ପ୍ରେମ କଲେ ନାହିଁ, ମାତ୍ର ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସୁଗନ୍ଧି ନୈବେଦ୍ୟ ଓ ବଳିସ୍ୱରୂପେ ଆପଣାକୁ ଉତ୍ସର୍ଗ କଲେ। ଏହା ସିଧାସଳଖ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷାର୍ପିତର ବିଷୟକୁ ପ୍ରକାଶ କରେ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁକୁ ଅନ୍ୟ ସମସ୍ତ ଅପରାଧୀମାନଙ୍କର ପ୍ରକାଶ୍ୟ ଭାବରେ ମୃତ୍ୟୁଭୋଗ କରିବା ବିଷୟଠାରୁ ଅଧିକ ଉଚ୍ଚରେ ସ୍ଥାପନ କରେ, କାରଣ ତାହାଙ୍କର ମୃତ୍ୟୁଭୋଗ ଅପରାଧୀମାନଙ୍କୁ ସେମାନଙ୍କର ଅପରାଧରୁ ମୁକ୍ତ କରିବା ନିମନ୍ତେ ଈଶ୍ୱରଙ୍କର ପୂର୍ବ ନିରୂପିତ ଯୋଜନା ଅନୁଯାୟୀ ପ୍ରସ୍ତୁତ ହୋଇଥିଲା। ସେହି କୃଶ ଥିଲା, ସେହି ପିତ୍ତଳର ବେଦୀ, ଯାହା ଉପରେକି ଈଶ୍ୱରଙ୍କ ମେଷାବକ ପ୍ରଭୁ ଯୀଶୁଖ୍ରୀଷ୍ଟ ବଳିକୃତ ହୋଇଥିଲେ। ସେହି ବଳିଦାନ ସମଗ୍ର ଜଗତର ପାପକୁ ବହନ କରିନିଏ। ଏହା ଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ଆଜ୍ଞା ଅନୁଯାୟୀ ପୁରାତନ ନିୟମରେ ଉତ୍ସର୍ଗୀକୃତ ସମସ୍ତ ବଳିଦାନ ସହିତ ପରିଚିତ କରାଏ, ଓ ସେହି ସମସ୍ତ ବଳିଦାନ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ଖ୍ରୀଷ୍ଟଙ୍କର ପ୍ରେମ ତାଙ୍କର ସେହି କୃଷୀୟ ମୃତ୍ୟୁ ଦ୍ୱାରା ଜଗତ ପ୍ରତି ପ୍ରକାଶିତ ହୋଇଅଛି, ଯେପରି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସେହି ପ୍ରେମର ଅଧିକାରୀ ହୋଇ ପ୍ରେମରେ ଆଚରଣ କରନ୍ତି। ଆଉ ଏହି ପ୍ରେମ କେବଳ ପବିତ୍ର ଆତ୍ମା ଆମମାନଙ୍କ ହୃଦୟ ମଧ୍ୟରେ ପ୍ରଦାନ କରନ୍ତି। ଆପଣ ଜାଣିଥିବେ ଯେ ଆତ୍ମାଙ୍କ ଫଳ ମଧ୍ୟରେ ପ୍ରେମ ସର୍ବପ୍ରଥମ ସ୍ଥାନ ଅଧିକାର କରିଅଛି, ଯାହାକି ଆମେ ଗାଲାତୀୟ ପାଞ୍ଚ ପର୍ବର 22 ପଦରେ ଲକ୍ଷ୍ୟ କରିବାକୁ ପାରୁ। ଏହି ପ୍ରେମ ହେଉଛି ଆତ୍ମାଙ୍କ ଫଳ। ତେଣୁ ପବିତ୍ର ଆତ୍ମାଙ୍କୁ ଦୁଃଖ ଦେଇ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରେମରେ ଆଚରଣ କରିପାରିବ ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆସନ୍ତୁ ଯେପରି ଆମମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଯେପରି ଆମମାନେ ପବିତ୍ର ଆତ୍ମାଙ୍କୁ ଦୁଃଖ ନ ଦେଉ, ମାତ୍ର ଯେପରି ଆମମାନେ ଆତ୍ମାଙ୍କର ଚାଳନା ଅନୁଯାୟୀ କାର୍ଯ୍ୟ କରୁ ଏବଂ ଆତ୍ମାଙ୍କ ଦ୍ୱାରା ଆଚରଣ କରୁ, ତାହେଲେ ଆମମାନେ ଶରୀରର କାର୍ଯ୍ୟଗୁଡ଼ିକୁ ସାଧନ କରିବା ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আমার কার্যক্রম নিয়মিত শুণুথবাৰু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয়ে অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই বিদায় দিওন্তু। নমস্কার।